ଆଜି ଘରୁ ବାହାରିବାକୁ ବହୁତ କଷ୍ଟ ଲାଗୁଛି। କୋହଲା ପବନ ସାଙ୍ଗକୁ ଖରାର ଅନୁପସ୍ଥିତି ପୁରା ଶରୀରକୁ ଥରେଇ ଦେଉଛି। ମାଆର ଏକା ଜିଦ ପାଖ ବଜାରକୁ ଯାଇ କିଛି ପରିବା ଆଣିବାକୁ। ମୁଁ ବି ସଫା ସଫା କହିଦେଲି, ଏ ହାଡ଼ ଭଙ୍ଗା ଶୀତରେ ମୁଁ ଯାଇପାରିବି ନାହିଁ, ଯାହା କିଛି ଅଛି ତାକୁ ନେଇ ରୋଷେଇ କରିଦେ। ମାଆକୁ ଛାଡ଼ିବା ଲୋକ, ତତେ ତ ଏକା ଶୀତ ହେଉଛି, ଆଉ ଏତେ ମୋଟା ଜ୍ୟାକେଟ୍ ଗୋଟେ ପିନ୍ଧିଛୁ ତା ଉପରେ ବି ତତେ ଶୀତ। ଟିକେ ଯାଇ ଦେଖ ସେ ଗାଁ ଶେଷ ମୁଣ୍ଡ ବରଗଛ ପାଖରେ ଯେଉଁ ଲୋକମାନେ ରହୁଛନ୍ତି, ତାଙ୍କ ଛୁଆମାନେ କେମିତି ଫୁଙ୍ଗୁଳା ଦେହରେ ଡିଆଁ ମାରୁଛନ୍ତି, ସବୁ ଶୀତ ତ ତତେ ଆଉ। ମାଆର ଶୀତ ଭାଗବତ ଶୁଣି ମୁଁ ବାହାରିଲି ବଜାରକୁ। ବରଗଛ ପାରି ହେଲାବେଳେ ଦେଖିଲି ମାଆ ଏକଦମ ସତ କଥା କହୁଥିଲା, ସେ ଛୁଆମାନେ ଫୁଙ୍ଗୁଳା ଦେହରେ ଖେଳରେ ମାତି ଯାଇଛନ୍ତି। ଲାଗୁଥିଲା ନିଜେ ଶୀତ ଯେମିତି ତା କାକର ଭିଜା ପଣତ ଭିଜେଇ ଦେଇଛି। ମୁଁ ଆଜି ଶୀତର ଦୁଇଟି ରୂପ ଦେଖୁଥିଲି, ଗୋଟେ ମୋର ଦାମୀ ଜ୍ୟାକେଟ୍ ଭିତରେ, ଆଉ ଗୋଟେ ଏମାନଙ୍କର ଫୁଙ୍ଗୁଳା ଦେହରେ। ମୋତେ ଏ ଶୀତ ଗୋଟେ ମାଆ ପରି ଲାଗୁଥିଲା, ଆଉ ତାର ଏପରି ପକ୍ଷପାତିତା ଗୋଟେ ମାଆର ସ୍ନେହ ପରି।